ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ପାଞ୍ଚ ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ, ସମାବେଶୀ ଓ ମାନବକୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିବାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା T20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ପାଞ୍ଚ ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର ବେତୁଲଠାରେ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଆଦିବାସୀ ସମାଜର ସଶକ୍ତିକରଣ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ମଧ୍ୟପ୍ରଦେଶର ଓମକାରେଶ୍ୱରରେ ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିରର ଉଦ୍ଘାଟନ କରିବା ସହ ଓଡ଼ିଶାର ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ଶନିବାର ଦିନ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ଼ପୁରର ସ୍କୁଲ୍ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ସେହିଦିନ ଏକ କାର୍ଯ୍ୟକ୍ରମରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବେ। 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହିଦିନ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର, ପର୍ଯ୍ୟଟନ ଗାଇଡ୍ ଏବଂ କୁନୋ କ୍ଷେତ୍ର ଦଳ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ଏକ ନିରାପଦ, ସମାବେଶୀ ଏବଂ ମାନବକୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏଆଇର ପ୍ରକୃତ ଶକ୍ତି ମେସିନ୍ର ଶକ୍ତିରେ ନୁହେଁ, ବରଂ ସାଧାରଣ ଲୋକଙ୍କ ବିକାଶ ଦିଗରେ ଏହାର ପ୍ରକୃତ ବ୍ୟବହାରରେ ନିହିତ ଅଛି। ଗତକାଲି G7 ସମ୍ମିଳନୀର ଏକ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କୃତ୍ରିମ ବୁଦ୍ଧିମତା ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଦକ୍ଷତା ରଖିଛି। ତେବେ ସେ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରଭାବଶାଳୀ ଆକାର ଏବଂ ଶାସନ ଦ୍ୱାରା ନିର୍ଦ୍ଦେଶିତ ହେବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଡିଜିଟାଲ୍ ଯୁଗରେ ଶିଶୁମାନଙ୍କ ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତାର ଫଳପ୍ରଦ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏଆଇ ଦ୍ୱାରା ଶିକ୍ଷଣ ଏବଂ ନବସୃଜନକୁ ଅଧିକ ପରିବ୍ୟାପ୍ତ କରାଯାଇପାରିବ, କିନ୍ତୁ ଯୁବ ବ୍ୟବହାରକାରୀମାନଙ୍କୁ ଏହା ଯେଭଳି ଅମୂଳକ ସୂଚନା ଓ ଡିପ୍ ଫେକ୍ର ବ୍ୟବହାରଠାରୁ ଦୂରେଇ ରଖିବ ସେଥିପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି କହିଛନ୍ତି ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ଦେଶଗୁଡ଼ିକ ଉନ୍ନତ ଏଆଇ ମଡେଲକୁ ଆପଣାଇ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୂଚନାର ସୁରକ୍ଷା ଓ ବୃଦ୍ଧି ପାଉଥିବା ସାଇବର ସୁରକ୍ଷାକୁ ମଜବୁତ କରିବା ଆବଶ୍ୟକ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ସଙ୍ଗମ ପୋର୍ଟାଲରେ 1,70,000 ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ସଂଗଠନଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦେଶର କୋଣ ଅନୁକୋଣରେ ଯୋଗ ସମ୍ବନ୍ଧିତ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିଭାଗୀୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର 1,000 ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଧାରାବାହିକରେ ଆଜି ଆସନ୍ତୁ ଜାଣିବା ନକ୍ସଲବାଦ ଦୂର କରିବା ଏବଂ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଦେଶକୁ ନକ୍ସଲବାଦ ଏବଂ ମାଓବାଦର ଭୟରୁ ମୁକ୍ତ କରିବା ଲାଗି ସୁସମନ୍ୱିତ ଢଙ୍ଗରେ ଦୀର୍ଘକାଳୀନ ଯୋଜନା ଜରିଆରେ ଉଦ୍ୟମ ଜାରି ରଖିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲାଗି ପୂର୍ବରୁ ଘୋଷଣା କରିଥିଲେ ଓ ତାହା ସଫଳ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ମାଓ ନେଟୱାର୍କକୁ ଦମନ କରିବା କ୍ଷେତ୍ରରେ ସୁରକ୍ଷା ଅଭିଯାନଗୁଡ଼ିକ ସଫଳ ହୋଇଥିବା ବେଳେ ଏ କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ହୋଇଛି। 2022 ଝାଡ଼ଖଣ୍ଡର ବୁଦ୍ଧ ପାହାଡ଼ ଅଞ୍ଚଳରେ ଅକ୍ଟୋପସ୍ ଅଭିଯାନ ଆରମ୍ଭ କରାଯିବା ପରେ ସେହି ବର୍ଷ ଫେବୃୟାରୀରେ ଗୁମ୍ଲା, ଲୋହାରଡାକା ଏବଂ ଲାଟେହାର ଜିଲ୍ଲାକୁ ମାଓମୁକ୍ତ କରାଯାଇଥିଲା। ସେହିପରି ଥଣ୍ଡରଷ୍ଟ୍ରମ୍, ବ୍ଲାକ୍ ଫରେଷ୍ଟ ଭଳି ଅଭିଯାନ ଝାଡ଼ଖଣ୍ଡ, ତେଲଙ୍ଗାନା ଓ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳକୁ ମାଓମୁକ୍ତ କରିବାରେ ସଫଳତା ହାସଲ କରିଥିଲା। 2024 217 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ 2025 ଏହି ସଂଖ୍ୟା 256କୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ 26 ଜଣ ନକ୍ସଲଙ୍କୁ ନିପାତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ହେଡ଼ମା, କାର୍ଦି ସତ୍ୟନାରାୟଣ ରେଡ୍ଡି, ଗଣେଶ ଉଇକେ ଏବଂ ବାସବରାଜୁଙ୍କ ସମେତ ଅନେକ ଶୀର୍ଷ ନେତା ଅଛନ୍ତି। ମାଓବାଦ ଦମନକୁ ଦୃଢ଼ କରିବା ଲାଗି ଦେଶରେ 596 ସ୍ୱତନ୍ତ୍ର ପୁଲିସ୍ ଥାନା ସ୍ଥାପନ କରାଯାଇଥିବା ବେଳେ ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ ପ୍ରକଳ୍ପ ନିର୍ମାଣ ପାଇଁ 1761 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଗତକାଲି ରାତିରେ ପ୍ୟାରିସ୍ରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହିତ ଭିଭାଟେକ୍ 2000ରେ ଆଜି ଯୋଗଦେବେ। ୟୁରୋପର ଏହି ସର୍ବବୃହତ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବୃଦ୍ଧି ପାଉଥିବା ନବସୃଜନ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ। ଭିଭାଟେକ୍ ସମ୍ମିଳନୀର ଏହି ସଂସ୍କରଣରେ ଭାରତର ବୃହତ ଜାତୀୟ ପାଭିଲିୟନ ସ୍ଥାନ ପାଇବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି G7 ଶିଖର ସମ୍ମିଳନୀରେ ଏକାଧିକ ବୈଠକରେ ଯୋଗଦେବା ପରେ ପ୍ୟାରିସ୍ରେ ପହଞ୍ଚିଥିଲେ। G7 ସମ୍ମିଳନୀରେ ଶ୍ରୀ ମୋଦି ଶାସନ ଏବଂ ନୀତି ନିର୍ଦ୍ଧାରଣର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଭାରତର କାର୍ଯ୍ୟଦକ୍ଷତା ବିଷୟ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱର ବିକାଶ ପାଇଁ ଭାରତ ଗ୍ଲୋବାଲ୍ ସାଉଥ୍ ସହିତ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଛି। ଗତକାଲି ଏକ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ପଶ୍ଚିମ ଏସିଆ ସଙ୍କଟର ଦୀର୍ଘସ୍ଥାୟୀ ପରିଣାମ ଉପରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି, ୟୁରୋପୀୟ ସଂଘ ନେତା ଉର୍ସୁଲା ଭନ୍ ଡେର୍ ଲେୟନ୍, ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହାନ୍, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସମେତ ବହୁ ବିଶ୍ୱସ୍ତରୀୟ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗ ନେଇ କହିଥିଲେ,
ଏକ୍ସେଲେନ୍ସି ହମ୍ ଜାନତେ ହେଁ କି ମେରିଟାଇମ୍ ଟ୍ରେଡ୍ କି ଦୁନିଆ ମେ ଭାରତ କେ ଲାଖୋଁ ସୀ ଫେରର୍ ଆଜ ଦୁନିଆ କେ ଅଲଗ ଅଲଗ ସମୁଦ୍ର ମେ ଅପନୀ ସେବାଏଁ ଦେ ରହେ ହେଁ, ବିଶ୍ୱ କି ପ୍ରଗତି ମେ ବହୁତ ବଡ଼ା ଯୋଗଦାନ ଦେ ରହେ ହେଁ, ଔର୍ ମେ ସମଝତା ହୁଁ କି ଉନକି ସୁରକ୍ଷା ଭି ଉତନା ହି ମହତ୍ୱପୂର୍ଣ୍ଣ ହେ। ମୁଝେ ପୁରା ବିଶ୍ୱାସ ହେ କି ସମଝୋତେ ମେ ସୀ ଫେରର୍ କି ସୁରକ୍ଷା ଭି ସୁନିଶ୍ଚିତ ହୋଗି ଔର୍ ଉସକୋ ପ୍ରାଥମିକତା ମିଲେଗି। ତ ମେ ଫିର ଏକ ବାର ପଶ୍ଚିମ ଏସିଆ ମେ ଶାନ୍ତି ବହାଲ କରାନେ କେ ଆପକେ ଭରସକ ପ୍ରୟାସୋ କା ମେ ପୁରୀ ବୁରୀ ପ୍ରଶଂସା କରତା ହୁଁ।
ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଂକଟ, ଦେଶ ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ସଂଗଠନ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଧାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 ଗୋଲ୍ରେ କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ରହିଛି। ସେହିପରି ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା 3-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରିଛି। ନରୱେ 4-1 ଗୋଲ୍ରେ ଇରାକକୁ ମଧ୍ୟ ପରାସ୍ତ କରିଛି। ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରି 2-0 ଅଗ୍ରଣୀ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ 49 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 402 ରନ୍ ସ୍କୋର କରିଥିଲା। ଜବାବରେ ଆଫଗାନିସ୍ତାନ 44 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 232 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଇସିସି ମହିଳା T20 ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଭାରତ 95 ରନ୍ରେ ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 209 ରନ୍ ସ୍କୋର କରିଥିଲା। ଜବାବରେ ନେଦରଲ୍ୟାଣ୍ଡ 17 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 114 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ, ସମାବେଶୀ ଓ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିଭାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା ଟି20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ସମ୍ବାଦ ଶେଷ ହେଲା।